ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। ବିଦେଶରେ 3,770 କୋଟିର କଳାଧନ, ନିଜର ଅଘୋଷିତ ବିଦେଶ ଆୟ ଓ ସମ୍ପତ୍ତି ବିଷୟରେ 638 ଜଣ ଘୋଷଣା କରିଛନ୍ତି। ସେମାନଙ୍କ ଠାରୁ 3,770 କଳା ଟଙ୍କା ଘୋଷଣା ପତ୍ର ମିଳିଛି। ଏସବୁ ଘୋଷଣା ପତ୍ର ପାଇବା ପାଇଁ ମନୋନୀତ ଅଧିକାରୀମାନେ ସେପ୍ଟେମ୍ବର 30 ତାରିଖ ମଧ୍ୟରାତ୍ରି ସୁଦ୍ଧା କାର୍ଯ୍ୟ କରିଥିଲେ। ଫେରିଲେ ପ୍ରଭାସ, ବଖାଣିଲେ ଅପହରଣର ଲୋମଟାଙ୍କୁରା କାହାଣୀ। ଲିବ୍ୟାରେ ସିଡ୍ଡେରେ ଆତଙ୍କବାଦୀ ସଂଗଠନ ଆଇଏଏସ୍ଙ୍କ ଦ୍ୱାରା ଅପହୃତ ହୋଇଥିବା ଓଡ଼ିଆ ଯୁବ ପ୍ରଭାସ ରଞ୍ଜନ ସାମଲ ଗତକାଲି ପୂର୍ବାହ୍ନ 9:30ରେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅଧିକାରୀମାନେ ପ୍ରଭାସଙ୍କୁ ତ୍ରିପୋଲସ୍ଥିତ ଭାରତୀୟ ଦୂତାବାସକୁ ନୂଆଦିଲ୍ଲୀରୁ ଆଣିଛନ୍ତି। ଏଠାରେ ପହଞ୍ଚିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ଅଜଣା ସ୍ଥାନରେ ପ୍ରଭାସଙ୍କୁ ରଖାଯାଇଛି। ଛାତ୍ର ଆନ୍ଦୋଳନ ତେଜିଲା, ନିର୍ବାଚନ ବାତିଲ ନେଇ ବାଣୀବିହାରରେ ଅଶାନ୍ତି, ରେଭେନ୍ସାରେ ବୋମାମାଡ, ବିଭିନ୍ନ କଲେଜରେ ଗଣ୍ଡଗୋଳ ଉତ୍ତେଜନା। ରାଜ୍ୟ ଟିକସ ଆୟ 25% ବଢିଲା, ସେପ୍ଟେମ୍ବର ସୁଦ୍ଧା 13,187 କୋଟି ଟଙ୍କା ସଂଗ୍ରହ। ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ରାଜସ୍ୱ ଆୟ 25% ବୃଦ୍ଧି ପାଇଛି। ନାଲ୍କୋକୁ ମିଳିଲା ଉତ୍କଳ ଇଡିଇଡବ୍ଲ୍ୟୁ। ନବରତ୍ନ ଆଲୁମିନିୟମ କମ୍ପାନୀ ନାଲ୍କୋକୁ ଉତ୍କଳ ଡି ଓ ଉତ୍କଳ ଇ କୋଇଲା ବ୍ଲକରେ ଆବଣ୍ଟନ କରାଯାଇଛି। ଏହି ଦୁଇଟି ବ୍ଲକରେ 20 କୋଟି ଟନ୍ରୁ ଅଧିକ କୋଇଲା ଗଚ୍ଛିତ ରହିଛି, ଯାହାଦ୍ୱାରା କମ୍ପାନୀର ଆଗାମୀ 30 ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କମ୍ପାନୀ ଏହାର କୋଇଲା ଆବଶ୍ୟକତା ପୂରଣ କରିପାରିବ ବୋଲି ଏହାର ଅଧ୍ୟକ୍ଷ ତପନ କୁମାର ଚାନ୍ଦ କହିଛନ୍ତି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।